ଓମ୍ ଶାନ୍ତି। ଆଜି 10 ଫେବୃଆରୀ 2025 ବାପଦାଦାଙ୍କର ସାକାର ମଧୁର ମହାବାକ୍ୟ। ବାବା ଆଜି ସାରେ କହୁଛନ୍ତି, ମିଠେ ବଚେ, ବାବାଙ୍କ ଦ୍ୱାରା ତୁମକୁ ଯେଉଁ ଅଦ୍ୱୈତ ମତ ମିଳୁଛି, ସେହି ମତରେ ଚାଲି କଳିଯୁଗୀ ମନୁଷ୍ୟମାନଙ୍କୁ ସତ୍ୟଯୁଗୀ ଦେବତା କରିବାର ଶ୍ରେଷ୍ଠ କର୍ତ୍ତବ୍ୟ କରିବାକୁ ହେବ। ଆଜିର ପ୍ରଶ୍ନ, ସମସ୍ତ ମନୁଷ୍ୟ ମାତ୍ର କେ ଦୁଃଖୀ କାହିଁକି ହୋଇଯାଇଛନ୍ତି, ଏହାର ମୂଳ କାରଣ କ'ଣ? ତ ବାବା ଉତ୍ତରରେ କହୁଛନ୍ତି, ରାବଣ ସମସ୍ତଙ୍କୁ ଅଭିଶପ୍ତ କରିଦେଇଛି, ସେଥିପାଇଁ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି। ବାବା ସମ୍ପତ୍ତି ଦେଉଛନ୍ତି, ରାବଣ ଅଭିଶାପ ଦେଉଛି, ଏ କଥା ମଧ୍ୟ ଦୁନିଆରେ କେହି ଜାଣିନାହାନ୍ତି। ବାବା ପିଲାମାନଙ୍କୁ ସମ୍ପତ୍ତି ଦେଇଥିଲେ, ସେଥିପାଇଁ ତ ଭାରତବାସୀ ଏତେ ସୁଖୀ, ସ୍ୱର୍ଗର ମାଲିକ ପୂଜ୍ୟ ହୋଇଥିଲେ। ପରେ ରାବଣର ଅଭିଶାପ ମିଳିବା ଦ୍ୱାରା ପୂଜାରୀ ହୋଇଗଲେ। ଓମ୍ ଶାନ୍ତି। ପିଲାମାନେ ମଧୁବନ ବାପଦାଦାଙ୍କ ପାଖକୁ ଆସୁଛନ୍ତି। ହଲ୍କୁ ଯେତେବେଳେ ଆସୁଛ, ପ୍ରଥମେ ଦେଖୁଛ ଭାଇ ଭଉଣୀମାନେ ବସିଛନ୍ତି, ତାପରେ ଦେଖୁଛ ଯେ ବାପଦାଦା ମଧ୍ୟ ଆସିଛନ୍ତି, ତେଣୁ ବାବାଙ୍କର ସ୍ମୃତି ଆସିଯାଉଛି। ତୁମେମାନେ ବ୍ରାହ୍ମଣ ଏବଂ ବ୍ରାହ୍ମଣୀମାନେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟ। ଦୁନିଆର ଲୌକିକ ବ୍ରାହ୍ମଣମାନେ ତ ବ୍ରହ୍ମା ବାବାଙ୍କୁ ଜାଣିନାହାନ୍ତି, ତୁମେ ପିଲାମାନେ ଜାଣୁଛ। ବାବା ଯେତେବେଳେ ଆସୁଛନ୍ତି, ସେତେବେଳେ ବ୍ରହ୍ମା ବିଷ୍ଣୁ ଶଙ୍କର ମଧ୍ୟ ନିଶ୍ଚିତ ଆବଶ୍ୟକ। କୁହାଯାଇଥାଏ ତ୍ରିମୂର୍ତ୍ତି ଶିବ ଭଗବାନ ଉବାଚ, କିନ୍ତୁ ତିନି ଜଣଙ୍କ ଦ୍ୱାରା ତ ଜ୍ଞାନ ଶୁଣାଇବେ ନାହିଁ ନା। ଏହି କଥାକୁ ଭଲ ଭାବରେ ବୁଦ୍ଧିରେ ଧାରଣ କରିବାକୁ ହେବ। ବେହଦ୍ର ବାବାଙ୍କଠାରୁ ନିଶ୍ଚିତ ଭାବରେ ସ୍ୱର୍ଗର ସମ୍ପତ୍ତି ମିଳୁଛି, ସେଥିପାଇଁ ସମସ୍ତ ଭକ୍ତ ଭଗବାନଙ୍କଠାରୁ କ'ଣ ଚାହୁଁଛନ୍ତି? ଜୀବନ ମୁକ୍ତି। ଏବେ ଜୀବନ ବନ୍ଧନରେ ଅଛନ୍ତି, ସମସ୍ତେ ବାବାଙ୍କୁ ମନେ ପକାଉଛନ୍ତି, କହୁଛନ୍ତି ଏଠାକୁ ଆସି ଆମକୁ ଏହି ବନ୍ଧନରୁ ମୁକ୍ତ କର। ଏବେ ତୁମେ ପିଲାମାନେ ହିଁ ଜାଣିଛ ଯେ ବାବା ଆସିଛନ୍ତି, ବାବା କଳ୍ପ କଳ୍ପ ଆସୁଛନ୍ତି, ଡାକୁଛନ୍ତି ମଧ୍ୟ ତୁମେ ମାତା ପିତା, କିନ୍ତୁ ଏହାର ଅର୍ଥକୁ କେହି ବି ବୁଝିପାରୁନାହାନ୍ତି। ନିରାକାର ବାବାଙ୍କ ଉଦ୍ଦେଶ୍ୟରେ ହିଁ ଡାକିଥାନ୍ତି, ଗାୟନ କରୁଛନ୍ତି, କିନ୍ତୁ କିଛି ବି ପ୍ରାପ୍ତି ହେଉନାହିଁ। ଏବେ ତୁମ ପିଲାମାନଙ୍କୁ ତାଙ୍କଠାରୁ ସମ୍ପତ୍ତି ମିଳୁଛି, ପୁଣି କଳ୍ପ ପରେ ମଧ୍ୟ ମିଳିବ। ପିଲାମାନେ ଜାଣିଛନ୍ତି ବାବା ଆସି ଅଧା କଳ୍ପ ନିମନ୍ତେ ସମ୍ପତ୍ତି ଦେଉଛନ୍ତି, ରାବଣ ପୁଣି ଅଭିଶାପ ଦେଉଛି, ଏ କଥା ମଧ୍ୟ ଦୁନିଆ ଜାଣିନାହିଁ ଯେ ଆମେ ସମସ୍ତେ ଅଭିଶପ୍ତ ଅଟୁ, ରାବଣର ଅଭିଶାପ ପଡ଼ିଯାଇଛି, ସେଥିପାଇଁ ସମସ୍ତେ ଦୁଃଖୀ ହୋଇଯାଇଛନ୍ତି। ଭାରତବାସୀ ବହୁତ ସୁଖୀ ଥିଲେ। କାଲି ଅର୍ଥାତ୍ ସତ୍ୟଯୁଗୀ ଭାରତରେ ଏହି ଲକ୍ଷ୍ମୀନାରାୟଣଙ୍କର ରାଜ୍ୟ ଥିଲା। ଦେବତାମାନଙ୍କ ଆଗରେ ମୁଣ୍ଡ ନୁଆଉଛନ୍ତି, ପୂଜା କରୁଛନ୍ତି, କିନ୍ତୁ ସତ୍ୟଯୁଗ କେବେ ଥିଲା ଏ କଥା କେହି ଜାଣିନାହାନ୍ତି। ଦେଖ, କେବଳ ସତ୍ୟଯୁଗର ଆୟୁଷ ହିଁ ଲକ୍ଷ ଲକ୍ଷ ବର୍ଷ ଦେଖାଇଛନ୍ତି, ପୁଣି ତ୍ରେତା ଯୁଗ, ଦ୍ୱାପର ଯୁଗ, କଳିଯୁଗର ଆୟୁଷ କେତେ ହେବ, ସେହି ହିସାବରେ ଲୋକସଂଖ୍ୟା କେତେ ଅଧିକ ହୋଇଯିବା କଥା। ଯଦି ସତ୍ୟଯୁଗ ଲକ୍ଷେ ବର୍ଷ ହେବ, ତେବେ କେବଳ ସତ୍ୟଯୁଗରେ ହିଁ ଅନେକ ମନୁଷ୍ୟ ହୋଇଯାଇଥାନ୍ତେ, କିନ୍ତୁ କୌଣସି ମନୁଷ୍ୟଙ୍କ ବୁଦ୍ଧିରେ ଏ କଥା ଆସୁନାହିଁ। ବାବା ବସି ବୁଝାଉଛନ୍ତି, ଦେଖ, ଗାୟନ ମଧ୍ୟ କରାଯାଉଛି ଯେ 33 କୋଟି ଦେବୀ ଦେବତା ରହିବେ, ଏ କଥା କ'ଣ ସମ୍ଭବ ଯେ ଲକ୍ଷ ଲକ୍ଷ ବର୍ଷରେ ମାତ୍ର 33 କୋଟି ଦେବୀ ଦେବତା ହେବେ? ତେଣୁ ଏ କଥା ମଧ୍ୟ ମନୁଷ୍ୟମାନଙ୍କୁ ବୁଝାଇବାକୁ ପଡ଼ିବ। ବର୍ତ୍ତମାନ ତୁମେମାନେ ଜାଣିପାରୁଛ ଯେ ବାବା ଆମକୁ ସ୍ୱଚ୍ଛ ବୁଦ୍ଧି କରାଉଛନ୍ତି, ରାବଣ ମ୍ଳେଚ୍ଛ ଅର୍ଥାତ୍ ବିକାରୀ ବୁଦ୍ଧି କରାଉଛି, ଏହା ହିଁ ମୁଖ୍ୟ କଥା। ସତ୍ୟଯୁଗରେ ପବିତ୍ରତା ରହିବ, ଏଠାରେ ଅପବିତ୍ରତା ରହିଛି, ଏ କଥା ମଧ୍ୟ କେହି ଜାଣିନାହାନ୍ତି ଯେ ରାବଣ ରାଜ୍ୟ କେବେଠାରୁ କେବେ ପର୍ଯ୍ୟନ୍ତ ହେଉଛି। ଭାବୁଛନ୍ତି ଏହିଠାରେ ହିଁ ରାମ ରାଜ୍ୟ, ଏହିଠାରେ ହିଁ ରାବଣ ରାଜ୍ୟ ମଧ୍ୟ ହେଉଛି। ଅନେକ ମତ ମତାନ୍ତର ରହିଛି ନା, ଏଠାରେ ଯେତେ ମନୁଷ୍ୟ ସେତେ ମତ ରହିଛି। ବର୍ତ୍ତମାନ ଏଠାରେ ତୁମ ପିଲାମାନଙ୍କୁ ଏକମାତ୍ର ଅଦ୍ୱୈତ ମତ ମିଳୁଛି, ଯାହାକୁ ବାବା ହିଁ ଦେଉଛନ୍ତି। ତୁମେ ଏବେ ବ୍ରହ୍ମାଙ୍କ ଦ୍ୱାରା ଦେବତା ହେଉଛ, ଦେବତାମାନଙ୍କର ମହିମାର ଗାୟନ କରାଯାଏ, ସର୍ବଗୁଣ ସମ୍ପନ୍ନ, ସୁହୁଳ କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ସେମାନେ ମଧ୍ୟ ମନୁଷ୍ୟ ଅଟନ୍ତି, ତେବେ ସେମାନଙ୍କର ମହିମା ଗାୟନ କରୁଛନ୍ତି କାହିଁକି? ନିଶ୍ଚିତ କିଛି ଫରକ ରହିଥିବ ନା? ଏବେ ତୁମେ ପିଲାମାନେ ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ମନୁଷ୍ୟକୁ ଦେବତା କରାଇବାର କର୍ତ୍ତବ୍ୟ ଶିଖୁଛ। କଳିଯୁଗୀ ମନୁଷ୍ୟମାନଙ୍କୁ ତୁମେ ସତ୍ୟଯୁଗୀ ଦେବତା କରାଉଛ, ଅର୍ଥାତ୍ ଶାନ୍ତିଧାମ ବ୍ରହ୍ମାଣ୍ଡର ଏବଂ ବିଶ୍ୱର ମାଲିକ କରାଉଛ। ଏହା ତ ଶାନ୍ତିଧାମ ନୁହେଁ ନା? ଏଠାରେ ତ କର୍ମ ନିଶ୍ଚିତ କରିବାକୁ ପଡ଼ିବ। ତାହା ହେଉଛି ସୁଇଟ୍ ସାଇଲେନ୍ସ ହୋମ୍, ଅର୍ଥାତ୍ ମିଠା ଶାନ୍ତିର ଘର। ଏବେ ତୁମେମାନେ ଜାଣୁଛ ଆମେ ଆତ୍ମାମାନେ ସୁଇଟ୍ ହୋମ୍ ବ୍ରହ୍ମାଣ୍ଡର ମାଲିକ ଅଟୁ। ସେଠାରେ ଆତ୍ମାମାନେ ସୁଖ ଦୁଃଖରୁ ଉର୍ଦ୍ଧ୍ୱରେ ଥାନ୍ତି, ପୁଣି ସତ୍ୟଯୁଗରେ ବିଶ୍ୱର ମାଲିକ ହୋଇଥାନ୍ତି। ଏବେ ତୁମେ ପିଲାମାନେ ଯୋଗ୍ୟ ହେବାକୁ ଯାଉଛ। ପ୍ରକୃତ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତୁମ ସମ୍ମୁଖରେ ରହିଛି। ତୁମେ ପିଲାମାନେ ହିଁ ଯୋଗବଳର ଅଧିକାରୀ ଅଟ, ସେମାନେ ହେଲେ ବାହୁବଳର ଅଧିକାରୀ। ତୁମେମାନେ ମଧ୍ୟ ଯୁଦ୍ଧ ଭୂମିରେ ଛିଡ଼ା ହୋଇଛ, କିନ୍ତୁ ତୁମେ ଡବଲ ହିଂସକ ଅଟ। ସେମାନେ ହିଂସକ ଅଟନ୍ତି, କାମ ବିକାରକୁ ହିଂସା କୁହାଯାଉଛି। ସନ୍ନ୍ୟାସୀମାନେ ମଧ୍ୟ ଜାଣିଛନ୍ତି ଯେ ଏହା ହିଂସା ଅଟେ, ସେଥିପାଇଁ ପବିତ୍ର ହେଉଛନ୍ତି, କିନ୍ତୁ ତୁମମାନଙ୍କ ବ୍ୟତୀତ ବାବାଙ୍କ ସହିତ ପ୍ରୀତି କାହାର ମଧ୍ୟ ନାହିଁ। ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ପ୍ରୀତି ଥାଏ ନା? ସେମାନେ ତ ଗୋଟିଏ ଜନ୍ମ ପାଇଁ ପ୍ରେମିକ ପ୍ରେମିକା ହୋଇଥାନ୍ତି। ସେହିପରି ତୁମର ପ୍ରେମିକ ଏବଂ ତୁମେ ସମସ୍ତେ ମୋର ପ୍ରେମିକା, ସେହିପରି ମୁଁ ତୁମର ପ୍ରେମିକ ଏବଂ ତୁମେ ସମସ୍ତେ ମୋର ପ୍ରେମିକା ଅଟ। ଭକ୍ତି ମାର୍ଗରେ ଏକମାତ୍ର ମୋତେ ହିଁ ମନେ ପକାଇ ଆସିଛ। ଏବେ ମୁଁ କହୁଛି, କେବଳ ଏହି ଅନ୍ତିମ ଜନ୍ମ ପବିତ୍ର ହୁଅ ଏବଂ ଯଥାର୍ଥ ରୂପେ ମୋତେ ମନେ ପକାଓ, ତେବେ ପୁନର୍ବାର ମୋତେ ମନେ ପକାଇବାରୁ ମୁକ୍ତ ହୋଇଯିବ। ସତ୍ୟଯୁଗରେ ମନେ ପକାଇବାର କୌଣସି ଆବଶ୍ୟକତା ହିଁ ରହିବ ନାହିଁ। ଦୁଃଖରେ ସମସ୍ତେ ଈଶ୍ୱରଙ୍କୁ ସ୍ମରଣ କରିଥାନ୍ତି। ଏହା ହେଉଛି ନରକ, ଏହାକୁ ସ୍ୱର୍ଗ ତ କୁହାଯିବ ନାହିଁ ନା? ଯେଉଁମାନେ ଧନବାନ ସେମାନେ ଭାବନ୍ତି ଯେ ଆମ ପାଇଁ ତ ଏହା ହିଁ ସ୍ୱର୍ଗ ଅଟେ। ବିମାନ ଆଦି ସବୁକିଛି ବୈଭବମାନ ରହିଛି, କେତେ ଅନ୍ଧଶ୍ରଦ୍ଧାରେ ରହିଛନ୍ତି, ଗାୟନ ମଧ୍ୟ କରୁଛନ୍ତି, ତୁମେ ମାତା ପିତା, କିନ୍ତୁ କିଛି ହେଲେ ବୁଝି ନାହାନ୍ତି। ବାବାଙ୍କଠାରୁ କେତେ ଅସରନ୍ତି ସୁଖ ମିଳୁଛି ଏ କଥା କେହି ମଧ୍ୟ ଜାଣିନାହାନ୍ତି। ଏସବୁ କଥା ଆତ୍ମା ହିଁ କହୁଛି ନା? ତୁମେ ଆତ୍ମାମାନେ ଭାବୁଛ ଆମକୁ ଅସରନ୍ତି ସୁଖ ମିଳିବାର ଅଛି, ତାର ନାମ ହିଁ ହେଉଛି ସ୍ୱର୍ଗ ସୁଖଧାମ। ସ୍ୱର୍ଗ ସମସ୍ତଙ୍କୁ ବହୁତ ପ୍ରିୟ ମଧ୍ୟ ଲାଗିଥାଏ। ତୁମେ ଏବେ ଜାଣୁଛ ସ୍ୱର୍ଗରେ ହୀରା ନୀଳାର କେତେ ମହଲ ଥିଲା, ଭକ୍ତି ମାର୍ଗରେ କେତେ ଅସରନ୍ତି ଧନ ଥିଲା, ଯେଉଁଥିରେ ସୋମନାଥ ମନ୍ଦିର ତିଆରି କରାଯାଇଥିଲା। ଗୋଟିଏ ଗୋଟିଏ ଚିତ୍ରର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଥିଲା, ସେସବୁ କୁଆଡ଼େ ଚାଲିଗଲା? କେତେ ଲୁଟ୍ କରି ନେଇଗଲେ? ଏତେ ଅସରନ୍ତି ଧନ ଥିଲା। ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ବାପାଙ୍କ ଦ୍ୱାରା ପୁନର୍ବାର ସ୍ୱର୍ଗର ମାଲିକ ହେଉଛୁ, ଆମର ମହଲ ସୁନାର ହେବ, କବାଟ ଇତ୍ୟାଦିରେ ମଧ୍ୟ ରତ୍ନ ଲାଗି ରହିଥିବ, ଜୈନମାନଙ୍କର ମନ୍ଦିର ମଧ୍ୟ ଏହିପରି ତିଆରି ହୋଇଥାଏ। ଏବେ ସେହି ହୀରା ଆଦି ତ ନାହିଁ ନା, ଯାହାକି ପୂର୍ବରୁ ଥିଲା? ଏବେ ତୁମେ ଜାଣୁଛ ଆମେ ବାବାଙ୍କଠାରୁ ସ୍ୱର୍ଗର ବର୍ଷା ନେଉଛୁ। ଶିବ ବାବା ଭାରତକୁ ହିଁ ଆସୁଛନ୍ତି, ଭାରତକୁ ହିଁ ଶିବ ଭଗବାନଙ୍କ ଠାରୁ ସ୍ୱର୍ଗର ବର୍ଷା ମିଳୁଛି। ଖ୍ରୀଷ୍ଟିଆନମାନେ ମଧ୍ୟ କହୁଛନ୍ତି ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବରୁ ଭାରତ ସ୍ୱର୍ଗ ଥିଲା। କିଏ ରାଜ୍ୟ କରୁଥିଲେ ଏ କଥା କେହି ଜାଣିନାହାନ୍ତି, ବାକି ଏ କଥା ଭାବୁଛନ୍ତି ଯେ ଭାରତ ବହୁତ ପୁରୁଣା ଅଟେ। ତେବେ ଏହି ଭାରତ ସ୍ୱର୍ଗ ଥିଲା ନା? ବାବାଙ୍କୁ ସ୍ୱର୍ଗର ଈଶ୍ୱର ପିତା ବୋଲି ମଧ୍ୟ କହୁଛନ୍ତି, ଅର୍ଥାତ୍ ସିଏ ସ୍ୱର୍ଗ ସ୍ଥାପନ କରୁଥିବା ପିତା ଅଟନ୍ତି, ତେବେ ନିଶ୍ଚିତ ଏଠାକୁ ଆସିଥିବେ। ତେବେ ଯାଇ ତୁମେ ସ୍ୱର୍ଗର ମାଲିକ ହୋଇଥିବ। ତୁମେମାନେ ପ୍ରତ୍ୟେକ 5000 ବର୍ଷ ପରେ ସ୍ୱର୍ଗର ମାଲିକ ହେଉଛ। ପୁଣି ଅଥାକଳ୍ପ ପରେ ରାବଣ ରାଜ୍ୟ ଆରମ୍ଭ ହେଉଛି। ଚିତ୍ରରେ ଏପରି ସ୍ପଷ୍ଟ ଭାବରେ ବୁଝାଅ ଯେ ଲକ୍ଷ ଲକ୍ଷ ବର୍ଷର କଥା ଯେପରି ସମସ୍ତଙ୍କ ବୁଦ୍ଧିରୁ ବାହାରିଯିବ। ଲକ୍ଷ୍ମୀ ନାରାୟଣ କେବଳ ଏକା ନୁହନ୍ତି, ସେମାନଙ୍କର ବଂଶାବଳୀ ମଧ୍ୟ ଥିବେ ନା? ପୁଣି ତାଙ୍କର ପିଲାମାନେ ରାଜା ହେଉଥିବେ। ରାଜା ତ ବହୁତ ହେବେ ନା? ସମ୍ପୂର୍ଣ୍ଣ ମାଳା ତିଆରି ହୋଇଛି, ମାଳାକୁ ହିଁ ସ୍ମରଣ କରିଥାନ୍ତି ନା? ଯେଉଁମାନେ ବାବାଙ୍କର ସହଯୋଗୀ ହୋଇ ବାବାଙ୍କର ସେବା କରିଥାନ୍ତି ତାଙ୍କର ହିଁ ମାଳା ତିଆରି ହୋଇଥାଏ। ଯେଉଁମାନେ ପୂରା ଚକ୍ରରେ ଆସିଥାନ୍ତି, ପୂଜ୍ୟ ଓ ପୂଜାରୀ ହୋଇଥାନ୍ତି, ସେମାନଙ୍କର ହିଁ ଏହି ସ୍ମୃତି ଚିହ୍ନ ଅଟେ। ତୁମେ ପୂଜ୍ୟରୁ ପୂଜାରୀ ହେଉଛ, ତେଣୁ ନିଜର ମାଳାକୁ ବସି ପୂଜା କରୁଛ। ପ୍ରଥମେ ମାଳାରେ ହାତ ଲଗାଇ ମୁଣ୍ଡିଆ ମାରିଥାନ୍ତି, ତାପରେ ମାଳା ଗଡ଼ାଇବା ଆରମ୍ଭ କରିଥାନ୍ତି। ତୁମେମାନେ ମଧ୍ୟ ସାରା ଚକ୍ର ଲଗାଇ ସାରିବା ପରେ ଶିବ ବାବାଙ୍କ ଠାରୁ ସମ୍ପତ୍ତି ପାଉଛ। ଏହି ରହସ୍ୟକୁ କେବଳ ତୁମେମାନେ ହିଁ ଜାଣିଛ। ମନୁଷ୍ୟମାନେ ତ କିଏ କାହାର, ପୁଣି ଆଉ କିଏ ଆଉ କାହାର ନାମକୁ ଜପି ମାଳା ଗଡ଼ାଉଥାନ୍ତି, କାରଣ ସେମାନେ କିଛି ହେଲେ ଜାଣିନାହାନ୍ତି। ଏବେ ତୁମ ପାଖରେ ମାଳାର ସମସ୍ତ ଜ୍ଞାନ ରହିଛି, ଆଉ କାହା ପାଖରେ ହିଁ ନାହିଁ, ଜ୍ଞାନ ନାହିଁ। ଖ୍ରୀଷ୍ଟିଆନ ମାନେ ମଧ୍ୟ ଜାଣିନାହାନ୍ତି ଏମାନେ କାହାର ଗଡ଼ାଉଛନ୍ତି। ଏହି ସେହିମାନଙ୍କର ଯେଉଁମାନେ ବାବାଙ୍କ ସହଯୋଗୀ ହୋଇ ସେବା କରୁଛନ୍ତି, ଏହି ମାଳା ସେହିମାନଙ୍କର ଅଟେ ଯେଉଁମାନେ ବାବାଙ୍କର ସହଯୋଗୀ ହୋଇ ସେବା କରୁଛନ୍ତି। ବର୍ତ୍ତମାନ ସମସ୍ତେ ପତିତ, ଯେଉଁମାନେ ପବିତ୍ର ଥିଲେ ସେମାନେ ସମସ୍ତେ ଏଠାକୁ ଆସିଯାଇଛନ୍ତି। ପୁଣି କ୍ରମାନୁସାରେ ସମସ୍ତେ ଯିବେ, କ୍ରମାନୁସାରେ ଆସୁଛନ୍ତି, ପୁଣି କ୍ରମାନୁସାରେ ଯିବେ। ଏସବୁ କେତେ ବୁଝିବାର କଥା! ଏହା ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ, କେତେ ଶାଖା ପ୍ରଶାଖା ମଠ ପନ୍ଥ ରହିଛି। ଏବେ ଏହି ସୃଷ୍ଟି ସମ୍ପୂର୍ଣ୍ଣ ସମାପ୍ତ ହୋଇଯିବ, ପୁଣି ଥରେ ତୁମର ମୂଳଦୁଆ ପଢ଼ିବ। ତୁମେମାନେ ଏହି ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷର ମୂଳଦୁଆ ଅଟ। ଏଥିରେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଉଭୟ ଅଛନ୍ତି। ସତ୍ୟଯୁଗ ଏବଂ ତ୍ରେତା ଯୁଗରେ ଯେଉଁମାନେ ରାଜତ୍ୱ କରିଥିଲେ ତାଙ୍କର ଧର୍ମ ହିଁ ନାହିଁ, କେବଳ ଚିତ୍ର ରହିଛି। ଯାହାଙ୍କର ଚିତ୍ର ଅଛି ତାଙ୍କର ଜୀବନ କାହାଣୀକୁ ତ ଜାଣିବା ଦରକାର ନା? କହିଦେଉଛନ୍ତି ଅମୁକ ଜିନିଷ ଲକ୍ଷ ଲକ୍ଷ ବର୍ଷର ପୁରୁଣା ଅଟେ, କିନ୍ତୁ ବାସ୍ତବରେ ଅତି ପୁରୁଣା ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମ। ଏହାଠାରୁ ତ କୌଣସି ଜିନିଷ ଅଧିକ ପୁରୁଣା ହୋଇପାରିବ ନାହିଁ। ବାକି ସବୁ 2500 ବର୍ଷର ପୁରୁଣା ଜିନିଷ ହୋଇଥିବ, ସେସବୁକୁ ତଳୁ ଖୋଲି ବାହାର କରୁଛନ୍ତି ନା? ଭକ୍ତି ମାର୍ଗରେ ଯେଉଁମାନଙ୍କର ପୂଜା କରୁଛନ୍ତି ସେହି ପୁରୁଣା ଚିତ୍ରକୁ ବାହାର କରୁଛନ୍ତି। କାହିଁକି ନା ଭୂମିକମ୍ପରେ ସବୁ ମନ୍ଦିର ଆଦି ଭାଙ୍ଗି ଯାଇଛି, ପୁଣି ନୂଆ ତିଆରି କରିଛନ୍ତି। ହୀରା ସୁନା ଆଦିର ଖଣି ଯାହା ଏବେ ଖାଲି ହୋଇଯାଇଛି ତାହା ପୁଣି ସେଠାରେ ଭରପୁର ହୋଇଯିବ। ଏହିସବୁ କଥା ଏବେ ତୁମମାନଙ୍କ ବୁଦ୍ଧିରେ ରହିଛି ନା? ବିଶ୍ୱର ଇତିହାସ ଭୂଗୋଳ ବାବା ବୁଝାଇଛନ୍ତି ସତ୍ୟଯୁଗରେ କେତେ କମନ୍ୱେଷ୍ୟ ରହିବେ, ପୁଣି ଜନସଂଖ୍ୟା ବୃଦ୍ଧି ହୋଇ ଚାଲିବ। ଏପର୍ଯ୍ୟନ୍ତ ମଧ୍ୟ ଆତ୍ମାମାନେ ପରମଧାମରୁ ଆସୁଛନ୍ତି। ଆତ୍ମାମାନେ ଆସିବା ଦ୍ୱାରା ଜନସଂଖ୍ୟା ବଢ଼ି ଚାଲିଛି, ପୁଣି ଯେତେବେଳେ ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଯାଏ ତେବେ କୁହାଯାଏ ରାମ ଗଲେ ରାବଣ ଗଲେ। ଯାହାଙ୍କର ବହୁତ ପରିବାର ଅଛି ସମସ୍ତେ ଯିବେ, ଅନେକ ଧର୍ମ ରହିଛି ନା? ବର୍ତ୍ତମାନ ଆମର ପରିବାର କେତେ ଛୋଟ ଅଟେ, ଏହା କେବଳ ବ୍ରାହ୍ମଣମାନଙ୍କର ହିଁ ପରିବାର ଅଟେ। ଦୁନିଆରେ ଅନେକ ଧର୍ମ ରହିଛି, ଜନଗଣନା କରି ଜନସଂଖ୍ୟାର ହିସାବ କରିଛନ୍ତି ନା? ସେମାନେ ସମସ୍ତେ ରାବଣ ସମ୍ପ୍ରଦାୟର ଅଟନ୍ତି। ଏମାନେ ସମସ୍ତେ ଘରକୁ ଯିବେ, ବାକି ଅଳ୍ପ ଆତ୍ମା ହିଁ ରହିବେ। ରାବଣ ସମ୍ପ୍ରଦାୟ ଆଉ ସ୍ୱର୍ଗକୁ ଆସିବେ ନାହିଁ, ସମସ୍ତେ ମୁକ୍ତିଧାମରେ ହିଁ ରହିବେ। ବାକି ତୁମେ ଯେଉଁମାନେ ଏଠି ପାଠ ପଢ଼ୁଛ ସେମାନେ କ୍ରମାନୁସାରେ ସ୍ୱର୍ଗକୁ ଆସିବ। ଏବେ ତୁମେ ପିଲାମାନେ ଜାଣୁଛ ତାହା ନିରାକାରୀ ବୃକ୍ଷ ଏବଂ ଏହା ହେଉଛି ମନୁଷ୍ୟ ସୃଷ୍ଟି ରୂପକ ବୃକ୍ଷ। ଏକଥା ତୁମମାନଙ୍କ ବୁଦ୍ଧିରେ ରହିଛି। ପାଠପଢ଼ା ପ୍ରତି ଧ୍ୟାନ ନ ଦେଲେ ପରୀକ୍ଷାରେ ଫେଲ୍ ହୋଇଯିବ। ନିଜେ ପଢ଼ି ଏବଂ ଅନ୍ୟମାନଙ୍କୁ ପଢ଼ାଉଥିଲେ ଖୁସି ମଧ୍ୟ ରହିବ। ଯଦି ବିକାରଗ୍ରସ୍ତ ହୋଇଗଲେ ତେବେ ସବୁକିଛି ଭୁଲିଯିବ। ଆତ୍ମା ଯେତେବେଳେ ପବିତ୍ର ଖାଣ୍ଟି ସୁନା ହୋଇଯିବ ସେତେବେଳେ ବହୁତ ଭଲ ଧାରଣା ହୋଇପାରିବ। ସୁବର୍ଣ୍ଣ ପାତ୍ର ଅର୍ଥାତ୍ ପବିତ୍ର ସ୍ୱର୍ଣ୍ଣିମ ବୁଦ୍ଧି ଯଦି କେହି ପତିତ ହେଉଛନ୍ତି ତେବେ ଜ୍ଞାନ ଶୁଣାଇ ପାରିବେ ନାହିଁ। ଏବେ ତୁମେମାନେ ସମ୍ମୁଖରେ ବସିଛ, ଜାଣିଛ ଈଶ୍ୱର ପିତା ଶିବ ବାବା ଆମ ଆତ୍ମାମାନଙ୍କୁ ପାଠ ପଢ଼ାଉଛନ୍ତି। ଆମେ ସମସ୍ତେ ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛୁ, ସ୍ୱୟଂ ଭଗବାନ ପାଠ ପଢ଼ାଉଛନ୍ତି। ଏପରି ପାଠଶାଳା କ'ଣ ସାରା ଦୁନିଆରେ ଆଉ କେଉଁଠି ଥିବ? ସେ ଈଶ୍ୱର ପିତା ଶିକ୍ଷକ ସତ୍ଗୁରୁ ମଧ୍ୟ ଅଟନ୍ତି, ସମସ୍ତଙ୍କୁ ସାଥିରେ ଘରକୁ ନେଇଯିବେ। ଏବେ ତୁମେମାନେ ବାବାଙ୍କ ସମ୍ମୁଖରେ ବସିଛ, ସମ୍ମୁଖରେ ମୁରଲି ଶୁଣିବାରେ କେତେ ଫରକ ରହିଛି। ଯେପରି ଏହି ଟେପ୍ ମେସିନ୍ ବାହାରିଛି, ଦିନେ ନା ଦିନେ ସମସ୍ତଙ୍କ ପାଖରେ ପହଞ୍ଚିଯିବ। ପିଲାମାନଙ୍କ ସୁଖ ନିମନ୍ତେ ବାବା ଏପରି ଜିନିଷ ତିଆରି କରାଉଛନ୍ତି, ଏହା କୌଣସି ବଡ଼ କଥା ନୁହେଁ ନା? ଇଏ ସାବଲ ଶାହ ଅଟନ୍ତି ନା, ପ୍ରଥମେ ଗରା ଥିଲେ ଏବେ ଶ୍ୟାମଳ ହୋଇଯାଇଛନ୍ତି, ସେଥିପାଇଁ ତ ଶ୍ୟାମ ସୁନ୍ଦର କହୁଛନ୍ତି। ତୁମେମାନେ ଜାଣିଛୁ ଆମେ ଦିନେ ସୁନ୍ଦର ଥିଲୁ, ଏବେ ଶ୍ୟାମଳ ହୋଇଯାଇଛୁ, ପୁଣି ସୁନ୍ଦର ହେବୁ? କଣ କେବଳ ଜଣେ ହେବ? କଣ ଜଣଙ୍କୁ ସର୍ପ ଦଂଶନ କରିଛି? ସର୍ପତ ମାୟାକୁ କୁହାଯାଉଛି ନା, ବିକାରର ବଶୀଭୂତ ହେବା ଦ୍ୱାରା ଶ୍ୟାମ ହୋଇଯାଉଛନ୍ତି। ଏହା କେତେ ବୁଝିବାର କଥା ଅଟେ। ବେହଦ୍ର ବାବା କହୁଛନ୍ତି, ଗୃହସ୍ଥ ବ୍ୟବହାରରେ ରହି ଏହି ଅନ୍ତିମ ଜନ୍ମ ମୋ ନିମନ୍ତେ ପବିତ୍ର ହୁଅ। ବାବା ଏହିଭଳି କମଳ ପୁଷ୍ପ, ବାବା ପିଲାମାନଙ୍କୁ ଏହି ଭିକ ମାଗୁଛନ୍ତି, କମଳ ପୁଷ୍ପ ସମାନ ପବିତ୍ର ହୁଅ ଏବଂ ମୋତେ ମନେ ପକାଅ, ତେବେ ତୁମର ଏହି ଜନ୍ମ ମଧ୍ୟ ପବିତ୍ର ହୋଇଯିବ ଏବଂ ଯୋଗ ବଳ ଦ୍ୱାରା ଅତୀତର ବିକର୍ମ ମଧ୍ୟ ବିନାଶ ହୋଇଯିବ। ଏହା ହେଉଛି ଯୋଗ ଅଗ୍ନି, ଯାହାଦ୍ୱାରା ଜନ୍ମ ଜନ୍ମାନ୍ତରର ପାପ ଦଗ୍ଧ ହେବ। ସତ ପ୍ରଧାନରୁ ସତ ରଜତମରେ ଆସୁଛନ୍ତି, ତେଣୁ କଳା କମ୍ ହୋଇଯାଉଛି। ସତ ପ୍ରଧାନରୁ ସତ ରଜତମରେ ଆସୁଛନ୍ତି, ତେଣୁ କଳା କମ୍ ହୋଇଯାଉଛି। ଆତ୍ମାରେ ବିକାରର ଖାଦ ମିଶିଯାଉଛି। ଏବେ ବାବା କହୁଛନ୍ତି, କେବଳ ମୋତେ ମନେ ପକାଅ, ବାକି ପାଣିର ନଦୀରେ ସ୍ନାନ କରିବା ଦ୍ୱାରା ପବିତ୍ର ହୋଇପାରିବ ନାହିଁ। ପାଣି ମଧ୍ୟ ତତ୍ତ୍ୱ ଅଟେ ନା, ପାଞ୍ଚ ତତ୍ତ୍ୱ ବୋଲି କୁହାଯାଇଥାଏ। ଏହି ନଦୀମାନେ କିପରି ପତିତ ପାବନି ହୋଇପାରିବେ? ନଦୀମାନେ ତ ସାଗରରୁ ବାହାରିଛନ୍ତି, ଏବେ ପ୍ରଥମେ ତ ସାଗର ପତିତ ପାବନ ହେବା ଦରକାର। ଆଚ୍ଛା, ମିଠା ମିଠା ଶିକିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ସୁପ୍ରଭାତ, ନମସ୍ତେ, ନମସ୍ତେ, ନମସ୍ତେ ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ବିଜୟମାଳାରେ ଆସିବା ପାଇଁ ବାବାଙ୍କର ସହଯୋଗୀ ହୋଇ ସେବା କରିବାକୁ ହେବ। ଏକମାତ୍ର ପ୍ରେମିକଙ୍କ ସହିତ ସଚ୍ଚା ପ୍ରୀତ ରଖିବାକୁ ହେବ ଏବଂ ସେହି ଜଣଙ୍କୁ ହିଁ ମନେ ପକାଇବାକୁ ହେବ। ଧାରଣା ନମ୍ବର ଦୁଇ, ନିଜର ସଠିକ ଲକ୍ଷ୍ୟକୁ ସମ୍ମୁଖରେ ରଖି ପୁରା ପୁରା ପୁରୁଷାର୍ଥ କରିବାକୁ ହେବ। ଡବଲ ଅହିଂସକ ହୋଇ ମନୁଷ୍ୟଙ୍କୁ ଦେବତା କରିବାର ଶ୍ରେଷ୍ଠ କର୍ତ୍ତବ୍ୟ କରି ଚାଲିବାକୁ ପଡ଼ିବ। ଆଜିର ବର୍ତ୍ତମାନ ବିଜୟୀ ପଣିଆର ନିଶା ଦ୍ୱାରା ସର୍ବ ଆକର୍ଷଣ ଠାରୁ ମୁକ୍ତ ହୁଅ। ବିଜୟୀ ପଣିଆର ନିଶା ଦ୍ୱାରା ସର୍ବଦା ହର୍ଷିତ ରହୁଥିବା ସର୍ବ ଆକର୍ଷଣ ଠାରୁ ମୁକ୍ତ ଭବ। ବିଜୟୀ ରତ୍ନ ପିଲାମାନଙ୍କର ସ୍ମାରକୀ ରୂପରେ ବାବାଙ୍କର ଗଳାର ହାର ଆଜି ପର୍ଯ୍ୟନ୍ତ ପୂଜା ପାଉଛି। ତେଣୁ ସର୍ବଦା ଏହି ନିଶା ରହୁ ଯେ ମୁଁ ବାବାଙ୍କର ଗଳାର ହାର ବିଜୟୀ ରତ୍ନ ଅଟେ। ମୁଁ ବିଶ୍ୱର ମାଲିକଙ୍କର ବାଳକ ଅଟେ। ମୋତେ ଯାହା ମିଳିଛି ତାହା କାହାକୁ ମିଳିପାରିବ ନାହିଁ। ଏହି ନିଶା ଏବଂ ଖୁସି ଯଦି ସ୍ଥାୟୀ ଭାବରେ ରହିବ ତେବେ ସବୁ ପ୍ରକାରର ଆକର୍ଷଣ ଠାରୁ ଉର୍ଦ୍ଧ୍ୱରେ ରହିବ। ଯେଉଁମାନେ ସଦା ବିଜୟୀ ଅଟନ୍ତି ସେମାନେ ସଦା ହର୍ଷିତ ଅଟନ୍ତି। ଏକମାତ୍ର ବାବାଙ୍କର ସ୍ମୃତିର ଆକର୍ଷଣରେ ହିଁ ଆକର୍ଷିତ ହେବ। ଆଜିର ସ୍ଲୋଗାନ, ଜଣଙ୍କର ସ୍ମୃତିରେ ହଜିଯିବା ହିଁ ଏକାନ୍ତବାସୀ ହେବା। ଓମ୍ ଶାନ୍ତି।